आकाशवाणी। संवाद पढ़ुछन्ति सुभाष चंद्र शतपथी। मुख्य संवाद, देशर विकाश यात्रा रे सामिल हेबा पई पश्चिमबंगवासींकु चिट्ठी माध्यमरे आह्वान देले प्रधानमंत्री। पश्चिमबंगरे केन्द्रीय सहायतारे हेउथबा कल्याणकारी योजनागुडिक उपरे कले आलोकपात। ଭାରତ ଟ୍ୟାକ୍ସିର ସାରଥୀ ତଥା ଚାଳକଙ୍କ ସହ ନୂଆଦିଲ୍ଲୀରେ ମତ ବିନିମୟ କଲେ ସମବାୟ ମନ୍ତ୍ରୀ ଅମିତ ଶାହା। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା କୋଇଲା ଭିତ୍ତିକ ଶିଳ୍ପ ସଂସ୍ଥାଗୁଡ଼ିକର ସ୍ଥାନାନ୍ତରଣର ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ। ଏବଂ ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଜିମ୍ବାୱେର ବୋଲିଂ ନିଷ୍ପତ୍ତି। ଦେଶର ବିକାଶ ଯାତ୍ରାରେ ଯୋଗ ଦେବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପାଇଁ ବିଜେପିର ବିକାଶ ଦୃଷ୍ଟିକୋଣକୁ ଉପସ୍ଥାପନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଆଉ କିଛି ମାସ ପରେ ପଶ୍ଚିମବଙ୍ଗର ଭାଗ୍ୟ ନିର୍ଣ୍ଣୟ ହେବ ଏବଂ ଆଗାମୀ ପିଢ଼ି ଭବିଷ୍ୟତର କେଉଁ ପଥ ଗ୍ରହଣ କରିବ ତାହା ତାଙ୍କ ସୁନିଶ୍ଚିତ ନିଷ୍ପତ୍ତି ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଏବଂ ଶ୍ରୀ ଅରବିନ୍ଦଙ୍କ ପରି ମହାତ୍ମା ଯେଉଁ ସମସାମୟିକ ପଶ୍ଚିମବଙ୍ଗର ସ୍ୱପ୍ନ ଦେଖିଥିଲେ ତାହା ଆଜିର ପରିସ୍ଥିତିରେ ପ୍ରତିଫଳିତ ହେଉନାହିଁ। ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶ ଏବଂ ମହିଳାଙ୍କ ବିରୋଧରେ ହିଂସା ପରିବେଶକୁ ଅଧିକ କ୍ଷତି ପହଞ୍ଚାଉଛି। କେନ୍ଦ୍ର ସରକାରଙ୍କ ସହଯୋଗରେ ପଶ୍ଚିମବଙ୍ଗରେ ହୋଇଥିବା କଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଚିଠିରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ରାଜ୍ୟରେ 85 ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି। କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କୁ 2,82,000 କୋଟି ଟଙ୍କାର ଋଣ ପ୍ରଦାନ ମାଧ୍ୟମରେ କେନ୍ଦ୍ର ସରକାର ସହାୟତାର ହାତ ବଢ଼ାଇଛନ୍ତି। ଅଟଳ ପେନ୍ସନ୍ ଯୋଜନାରେ 56 ଲକ୍ଷ ବରିଷ୍ଠ ନାଗରିକଙ୍କୁ ଆତ୍ମନିର୍ଭରଶୀଳ କରାଯିବା ସହିତ ଉଜ୍ଜଳା ଯୋଜନା ଅଧୀନରେ 1 କୋଟିରୁ ଅଧିକ ପରିବାରକୁ ରନ୍ଧନ ଗ୍ୟାସ୍ ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। କୃଷକ ସମ୍ମାନ ନିଧି ଯୋଜନା ଅଧୀନରେ ପଶ୍ଚିମବଙ୍ଗର 52 ଲକ୍ଷରୁ ଅଧିକ ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗରେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁଁ କେନ୍ଦ୍ରୀୟ କଲ୍ୟାଣ ଯୋଜନା ପ୍ରବର୍ତ୍ତନରେ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ପଶ୍ଚିମବଙ୍ଗର ବହୁ କୋଟି ଲୋକ ଜନଧନ ଯୋଜନା ଅଧୀନରେ ସାମିଲ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଅବଦାନ ଯୋଗୁଁ ପଶ୍ଚିମବଙ୍ଗ ଆଜି ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ମାତୃକା ପ୍ରତି ଶ୍ରୀ ରାଜଗୋପାଳଚାରୀଙ୍କ ବଳିଷ୍ଠ ଅବଦାନର ବିଭିନ୍ନ ଦିଗକୁ ରାଜାଜୀ ଉତ୍ସବ ପ୍ରତିଫଳିତ କରୁଛି। ଏକାଧିକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରାଜାଜୀ ଉତ୍ସବକୁ ପ୍ରଶଂସା କରିବା ସହିତ ଏଭଳି ପ୍ରୟାସ ଦେଶକୁ ମାର୍ଗଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ପାଇଁ ଉଚିତ। ଉପନିବେଶବାଦୀ ମାନସିକତାକୁ ତ୍ୟାଗ କରିବା ସହିତ ଦେଶ ପ୍ରତି ସଂକଳ୍ପବଦ୍ଧ ହେବାକୁ ଏହା ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜାଜୀ ଜଣେ ଉଚ୍ଚକୋଟୀର ବିଦ୍ୱାନ, ସ୍ୱାଧୀନତା ସଂଗ୍ରାମୀ, ଚିନ୍ତାନାୟକ ଏବଂ ପ୍ରଶାସକ ଥିଲେ। ଦେଶ ପ୍ରତି ଅଙ୍ଗୀକାରବଦ୍ଧତାର ସେ ଜଣେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜାଜୀ ଉତ୍ସବକୁ ପରିଦର୍ଶନ କରିବା ଏବଂ ଏଥିରୁ ପ୍ରେରଣା ଗ୍ରହଣ କରିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ଜୀବନାଦର୍ଶ ନେଇ ରାଜାଜୀ ଉତ୍ସବ ପାଳନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ରାଜଗୋପାଳଚାରୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାଜାଜୀ ଉତ୍ସବରେ ଶ୍ରୀ ରାଜଗୋପାଳଚାରୀଙ୍କ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେଉଛି। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଭାରତ ଟ୍ୟାକ୍ସିର ସାରଥୀ ତଥା ଚାଳକମାନଙ୍କ ସହ ମତ ବିନିମୟ କରିଛନ୍ତି। ଏ ସମ୍ପର୍କିତ ଏକ ଭିଡ଼ିଓ ଉନ୍ମୋଚନ କରି ଶ୍ରୀ ଶାହା କହିଛନ୍ତି ଭାରତ ଟ୍ୟାକ୍ସି ସମବାୟ ଚାଳକମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ମାଲିକାନା ପ୍ରଦାନ କରି ତାଙ୍କୁ ସଶକ୍ତ କରିଛି। ଭାରତ ଟ୍ୟାକ୍ସିର ଅନନ୍ୟ ସାରଥୀ ଦିଦି ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି ମହିଳା ଯାତ୍ରୀମାନଙ୍କ ପାଇଁ ଏହା ଅଧିକ ଉପଯୋଗୀ ହୋଇପାରିବ। ଭାରତ ଟ୍ୟାକ୍ସିର ସାରଥିମାନେ ବୀମା ସୁବିଧା ଏବଂ ସହଜ ଋଣ ଉପଲବ୍ଧ କରିପାରିବେ ବୋଲି ଶ୍ରୀ ଶାହା କହିଛନ୍ତି।
ଆନେ ବାଲେ ଦିନୋ ମେ ସାରଥି ଦିଦି କା ନାମ ସେ ଆପ୍ ମେ ପ୍ରୋଭିଜନ କରେଙ୍ଗେ ଜୋ ମହିଳା ଅକେଲି यात्री होगी वो स्वाभाविक रूप से दीदी को प्रायोरिटी दे। इससे किसी का कोई भाई का भी बिजनेस खत्म नहीं होगा, आप चिंता मत करिए। सारथी दीदी सबसे ज्यादा क्लिक करेगा।
देशरे नूतन जातीय आतंकवाद विरुद्ध नीति एवं रणनीति को स्वराष्ट्र मंत्रालय आज उन्मोचन करिछि। ପ୍ରହାର ନାମରେ ନାମିତ ଏହି ନୀତି ଆତଙ୍କବାଦ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ବିକଶିତ କରାଯାଇଛି। ମନ୍ତ୍ରଣାଳୟ କହିଛି ପରିବର୍ତ୍ତିତ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଏ ସଂକ୍ରାନ୍ତ ଆହ୍ୱାନକୁ ପ୍ରତିହତ କରିବାରେ ଏହି ନୀତି ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଭାରତ ସର୍ବଦା ଆତଙ୍କବାଦୀ ପ୍ରଭାବିତ ଲୋକଙ୍କ ସହ ରହିଛି ଏବଂ ବିଶ୍ୱସ୍ତରରେ ହିଂସାତ୍ମକ ମାର୍ଗ ଯଥାର୍ଥ ନୁହେଁ ବୋଲି ବିଶ୍ୱାସ ରଖିଆସିଛି। ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ନୀତିକୁ ଏଭଳି ଆଭିମୁଖ୍ୟ ପ୍ରତିଫଳିତ କରୁଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ସମସ୍ତ କୋଇଲାଭିତ୍ତିକ ଶିଳ୍ପ ସଂସ୍ଥାକୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ ବ୍ୟାଗ୍ଚି ଏବଂ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକଠାରୁ ଜବାବ ମାଗିଛନ୍ତି। ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁ ଗୁଣବତ୍ତା ମାନକ ହ୍ରାସ ନେଇ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି। ଆସନ୍ତା ମାସ 12 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେବେ ଜାତୀୟ ରାଜଧାନୀ ଅଞ୍ଚଳରେ ଆସୁଥିବା ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନର କୋଇଲା ଆଧାରିତ ଶିଳ୍ପ ଅଂଶୀଦାରମାନଙ୍କଠାରୁ ଏ ନେଇ ପରାମର୍ଶ ଏବଂ ଆପତ୍ତି ଆହ୍ୱାନ କରିବା ନେଇ ସାଧାରଣ ନୋଟିସ୍ ଜାରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲକୁ ଆଗାମୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରାଯାଇଛି ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରିଉଭେନ୍ ଆଜାର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଆଜି କହିଛନ୍ତି ଶ୍ରୀ ମୋଦିଙ୍କ ଗସ୍ତ ଉଭୟ ରାଷ୍ଟ୍ରକୁ ନିର୍ଣ୍ଣାୟକ ଭାବେ ଆଗକୁ ବଢ଼ିବାକୁ ସହାୟକ ହେବ। ଉଭୟ ଦେଶ ମଧ୍ୟରେ ସହଭାଗିତା ବିଶ୍ୱାସ ଉପରେ ପର୍ଯ୍ୟବେସିତ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକୁ ସ୍ପଷ୍ଟ ବୁଝାମଣା ଦ୍ୱାରା ପ୍ରତିହତ କରାଯାଇଥାଏ। ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରିସ୍ଥିତି ତ୍ୱରାନ୍ୱିତ ହୋଇଛି ବୋଲି ସେ କହିଛନ୍ତି। ଇସ୍ରାଏଲରେ ବସବାସ କରୁଥିବା ପ୍ରାୟ 20,000 ପ୍ରବାସୀ ଭାରତୀୟ ସେଠାକାର ବିଭିନ୍ନ କ୍ଷେତ୍ରର ବିକାଶରେ ନିଜର ଯୋଗଦାନ କରୁଛନ୍ତି। ଶିଶୁ ଏବଂ ପାରିବାରିକ ଚଳଚ୍ଚିତ୍ର ବର୍ଗରେ 79ତମ ବ୍ରିଟିଶ ଏକାଡେମୀ ଫିଲ୍ମ ପୁରସ୍କାର ବାପ୍ଟା ହାସଲ କରିଥିବା ମଣିପୁରୀ ଚଳଚ୍ଚିତ୍ର ବୁଙ୍ଗ ସହିତ ଜଡ଼ିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଦେଶ ସହିତ ବିଶେଷକରି ମଣିପୁର ପାଇଁ ଆନନ୍ଦର ମୁହୂର୍ତ୍ତ ପାଲଟିଛି। ଦେଶର ବ୍ୟାପକ ସୃଜନଶୀଳ ପ୍ରତିଭାକୁ ଏହି ପୁରସ୍କାର ପ୍ରତିପାଦନ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କୃତ୍ରିମ ବୁଦ୍ଧିମତା ଯୁଗରେ ଡିପ୍ ଫେକ୍ରୁ ସୁରକ୍ଷିତ ରହିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାଇବର ଆଇନ ବିଶେଷଜ୍ଞ ଡକ୍ଟର ପବନ ଦୁଗଲ ଏବଂ ସାଇବର ସୁରକ୍ଷା ବିଶେଷଜ୍ଞ ଡକ୍ଟର ଅନୁପ ଗିରିଧର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-711-7 2-3-3-1-4-4-4-2-3-3-1-0-4-8-1 ଏବଂ 2-3-7-1-7-1-0-6 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9-2-8-9-0-9-4-0-4-4 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହ୍ୟାସ୍ଟ୍ୟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ପୁରୁଷ ଟି20 କ୍ରିକେଟ୍ ବିଶ୍ୱକପ୍ରେ ସୁପର 8 ଗ୍ରୁପ୍ 1 ପର୍ଯ୍ୟାୟରେ ଜିମ୍ବାୱେ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମ୍ୟାଚ୍ ଚାଲିଛି। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଜିମ୍ବାୱେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ 2 ଓଭରରେ କୌଣସି ୱିକେଟ୍ ନ ହରାଇ 11 ରନ୍ ସଂଗ୍ରହ କରିଛି। ଦେଶର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ପଶ୍ଚିମବଙ୍ଗବାସୀଙ୍କୁ ଚିଠି ମାଧ୍ୟମରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସହାୟତାରେ ହେଉଥିବା କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ କଲେ ଆଲୋକପାତ। ଭାରତ ଟ୍ୟାକ୍ସିର ସାରଥୀ ତଥା ଚାଳକଙ୍କ ସହ ନୂଆଦିଲ୍ଲୀରେ ମତ ବିନିମୟ କଲେ ସମବାୟ ମନ୍ତ୍ରୀ ଅମିତ ଶାହା। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା କୋଇଲା ଭିତ୍ତିକ ଶିଳ୍ପ ସଂସ୍ଥାଗୁଡ଼ିକର ସ୍ଥାନାନ୍ତରଣ ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ ଏବଂ ପୁରୁଷ ବର୍ଗ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ମ୍ୟାଚ୍ରେ ଟସ୍ ଜିତି ଜିମ୍ବାୱେର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।